ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି, କହିଲେ ପ୍ରଧାନମନ୍ତ୍ରୀ. ଆସନ୍ତା 20ରୁ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ. ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ରାଷ୍ଟ୍ର ଗସ୍ତ ଆରମ୍ଭ. ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ, କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ. ଏବଂ ମଞ୍ଚେଶ୍ୱର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଶକୁ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ନିର୍ମାତା ଭାବେ ପ୍ରତିଷ୍ଠା କରିପାରିଛି. ସାନନ୍ଦଠାରେ ଉଦ୍ଘାଟିତ ହୋଇଥିବା ଏହି ପ୍ଲାଣ୍ଟ ଘରୋଇ କ୍ଷେତ୍ରରେ ଚିପ୍ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିବା ସହ ଆତ୍ମନିର୍ଭରଶୀଳତା ଅଭିଯାନକୁ ଅଧିକ ସଶକ୍ତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି. ଏହି ପ୍ରକଳ୍ପ ଏକ ଉଦୀୟମାନ ବିଶ୍ୱ ଅର୍ଦ୍ଧପରିବାହୀ କ୍ଲଷ୍ଟର ଭାବେ ଉଭା ହେବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ବିକଶିତ ଭାରତ ରୋଡ୍ମ୍ୟାପ୍ ଏବଂ ମେକ୍ ଇନ୍ ଇଣ୍ଡିଆର ଏହା ଦ୍ୱିତୀୟ ପର୍ଯ୍ୟାୟ ପଦକ୍ଷେପ ବୋଲି ଶ୍ରୀ ମୋଦି କହିଛନ୍ତି.
ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଜୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 साल पहले भारत ने संकल्प लिया था कि देश को सेमी कंडक्टर हब बनाएंगे। हम डिजाइन इन इंडिया, मेक इन इंडिया के मंत्र को लेकर आगे बढ़े और आज देश के तीसरे सेमी कंडक्टर प्लांट में भी चीप पैकेजिंग का कॉमर्शियल प्रोडक्शन शुरू हो रहा है।
कार्यक्रमरे रेलमंत्री अश्विनी वैष्णव एवं गुजरात मुख्यमंत्री भूपेन्द्र पटेल प्रमुख जोग दैथिले। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଅଧିବେଶନରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ଅର୍ଥପୂର୍ଣ୍ଣ ବିତର୍କ, ଆଲୋଚନା ଏବଂ ନିଷ୍ପତ୍ତି ନିଆଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ 8 ତାରିଖ ପର୍ଯ୍ୟନ୍ତ ଗସ୍ତ କରିବେ। ଶ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଏହା ହେବ 4ର୍ଥ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଆକାଶବାଣୀ ସହ ଆଲୋଚନା କାଳରେ ଇଣ୍ଡିଆ କ୍ଲବ ଅଫ୍ ଜାକର୍ତ୍ତାର ସଭାପତି ସିଦ୍ଧାର୍ଥ ତାପଡ଼ିଆ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତ ଏବଂ ଇଣ୍ଡୋନେସିଆ ଦ୍ରୁତ ପ୍ରଗତିଶୀଳ ଅର୍ଥନୈତିକ ରାଷ୍ଟ୍ର ଭାବେ ଆଗକୁ ବଢ଼ୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ତାପଡ଼ିଆ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 4 ରାଷ୍ଟ୍ର ଗସ୍ତରେ ଯିବେ। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ କାତାର, ବାହାରିନ୍, କୁଏତ ଏବଂ ଓମାନକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଏବଂ ସେଠାକାର ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି 4 ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଡକ୍ଟର ଜୟଶଙ୍କରଙ୍କର ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଆଲୋଚନା କରିବାର ସମ୍ଭାବନା ରହିଛି। ଓମାନ ଗସ୍ତ ପରେ ଡକ୍ଟର ଜୟଶଙ୍କର ଆସନ୍ତା 13 ତାରିଖରେ ନ୍ୟୁୟର୍କ ଗସ୍ତରେ ଯାଇ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତା 2028-29 ବର୍ଷ ପାଇଁ ଭାରତର ଆନୁଷ୍ଠାନିକ ଉପସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବେ। ଏହାପରେ ଡକ୍ଟର ଜୟଶଙ୍କର ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ବୈଠକରେ ଯୋଗଦେବା ସହ ଆସନ୍ତା 14 ଓ 15 ତାରିଖରେ ବ୍ରସେଲ୍ସଠାରେ ୟୁରୋପୀୟ ସଂଘ ଏବଂ ବେଲଜିଆନ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଇଥାନଲ୍ ଏକ ନୂତନ ଚିନ୍ତାଧାରା ନୁହେଁ, ବରଂ ଏହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ୟବହୃତ ହୋଇଆସୁଛି। ରାଜସ୍ଥାନରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି, ଜୈବ ଇନ୍ଧନ ମିଶ୍ରଣ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନାକୁ ସରକାର ସ୍ୱାଗତ କରନ୍ତି। ଏ କ୍ଷେତ୍ରରେ ପ୍ରଦତ୍ତ ପରାମର୍ଶଗୁଡ଼ିକୁ ବିଚାରକୁ ନେଇ ଆବଶ୍ୟକ ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପୁରୀ କହିଛନ୍ତି। ଦେଶରେ ଇଥାନଲ୍ ମିଶ୍ରଣର ଚିନ୍ତାଧାରା ପ୍ରଥମେ ପୂର୍ବ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। 2006-2008 ମଧ୍ୟରେ ବ୍ରାଜିଲରେ ଭାରତର ରାଷ୍ଟ୍ରଦୂତ ଭାବେ ତାଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, 10 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 5% ଇଥାନଲ୍ ମିଶ୍ରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସେତେବେଳେ କେବଳ 1.4% ମିଶ୍ରଣ କରାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି।
एथेनॉल का काम ना हमने इन्वेंट किया, 100 साल से इस पे काम हो रहा है। भारत में अगर आ जाए तो इस पे पहली योजना बनाई थी कांग्रेस की सरकार ने, मैं बात कर रहा हूँ 2006 से लेकर 2008, और हमारा एक टारगेट था कि 5% हमें बायोफ्यूल ब्लेंडिंग करनी है 10 स्टेट्स और यूनियन टेरिटरी में, कर नहीं पाए, वो दूसरी बात है। 1.4% पे हमारी गाड़ी रुक गई।
ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବୈଜ୍ଞାନିକ ଗବେଷଣା ଆଧାରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଇଞ୍ଜିନିୟର ଇଣ୍ଡିଆ ଲିମିଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବର୍ତ୍ତିକା ଶୁକ୍ଳା ଏହା କହିଛନ୍ତି। ସେ କହିଛନ୍ତି, 2018 ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଏ କ୍ଷେତ୍ରର ଅଂଶୀଦାରଙ୍କ ପରାମର୍ଶ ଆଧାରରେ ଏହାକୁ ସାର୍ବଜନୀନ କ୍ଷେତ୍ରରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ଗବେଷଣା ଆଧାରିତ ପ୍ରମାଣ ଅଟୋମୋବାଇଲ ନିର୍ମାତା, ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ନିର୍ମାତାଙ୍କ ଦ୍ୱାରା ବ୍ୟାପକ ପରୀକ୍ଷଣ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି। ଏହା ଉପରେ ମତାମତ ଦେଇ ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି, କମ୍ପାନୀ ଆଭ୍ୟନ୍ତରୀଣ ଭାବରେ E20 ଇନ୍ଧନ ବ୍ୟବହାର ନେଇ ପରୀକ୍ଷା କରିଛି ଏବଂ ଏଥିପାଇଁ ଚିନ୍ତାର କୌଣସି କାରଣ ରହିବା ଉଚିତ ନୁହେଁ। 2023 ପରଠାରୁ ବିକ୍ରି ହୋଇଥିବା ସମସ୍ତ କାର୍ ସମ୍ପୂର୍ଣ୍ଣ ଭାବରେ E20 ବ୍ୟବହାର ଯୋଗ୍ୟ ବୋଲି ସେ କହିଛନ୍ତି। ଏପରିକି ପୁରୁଣା E10 ବ୍ୟବସ୍ଥିତ ଯାନଗୁଡ଼ିକରେ E20 ଇନ୍ଧନ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏଥିରେ ବ୍ୟବହୃତ ହେଉଥିବା ଯାନର କୌଣସି କ୍ଷତି ହେବ ନାହିଁ ବୋଲି ଶ୍ରୀ ଭାରତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରସଙ୍ଗ ଆଧାରରେ ସୋମନାଥ ସ୍ୱାଭିମାନ ଯାତ୍ରା 2026 ଅଂଶଗ୍ରହଣ କରିଥିବା ଜାମ୍ମୁ କାଶ୍ମୀରର ତୀର୍ଥଯାତ୍ରୀ ଦଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଜରାଟକୁ 6-ଦିନିଆ ତୀର୍ଥଯାତ୍ରାର ସଫଳ ସମାପ୍ତି ପରେ ଏହି ଶ୍ରଦ୍ଧାଳୁ ଦଳ ଜାମ୍ମୁତାଇ ରେଳ ଷ୍ଟେସନଠାରେ ପହଞ୍ଚିଛନ୍ତି। ତୀର୍ଥଯାତ୍ରା ଉପରେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି ଏବଂ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଯାତ୍ରା ସେମାନଙ୍କୁ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିଥିବା ଶ୍ରଦ୍ଧାଳୁ କହିଛନ୍ତି। ଗୁଜରାଟ ସରକାର ଏବଂ ସେଠାକାର ଲୋକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆତିଥ୍ୟକୁ ଶ୍ରଦ୍ଧାଳୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ କଳା ଓ ସଂସ୍କୃତି ଏବଂ ଭାଷା ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଭଳି ପଦକ୍ଷେପ ସାଂସ୍କୃତିକ ବୁଝାମଣା, ଜାତୀୟ ଏକତାକୁ ପ୍ରୋହାହନ ପ୍ରଦାନ କରିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ସଶକ୍ତ କରିଥିବା କୁହାଯାଇଛି। ମାଞ୍ଚେଷ୍ଟର ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଗତକାଲିର ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ପରାସ୍ତ କରିଛି। 5 ସିରିଜ୍ର ଏହି ଦ୍ୱିତୀୟ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 190 ସଂଗ୍ରହ କରିଥିଲା। 191 ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ 19 ଓଭରରେ 6 ବିନିମୟରେ ହାସଲ କରିପାରିଥିଲା। ଜାକବ ବେଥେଲ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ଦିନ ନଟିଂହମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ ତୃତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ଗତକାଲିର ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର 15 ଦିନରେ ଭାରତ ପକ୍ଷରୁ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ରେକର୍ଡ ସୃଷ୍ଟି କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଫ୍ରାନ୍ସ ପାରାଗୁଏକୁ 1-0 ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ମରକୋ 3-0 କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମୋବାଇଲ୍ ଫୋନ୍ର ନିର୍ମାତା ଭାବେ ଭାରତ ପ୍ରତିଷ୍ଠା ଲାଭ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20-13 ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 4 ଗସ୍ତ ଆରମ୍ଭ। ଜୈବ ଇନ୍ଧନ ମିଶ୍ରଣ କ୍ଷେତ୍ରରେ ଗଠନମୂଳକ ପରାମର୍ଶକୁ ସରକାର ବିଚାର କରିବେ କହିଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ମାଞ୍ଚେଷ୍ଟର T20 ପୁରୁଷ ବର୍ଗ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।